ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଚଉଦ ଏଥିଉତାରେ ଅବ୍ୟୟ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ ଓ ତାଙ୍କର ପୁତ୍ର ଆଶା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା। ପୁଣି ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ, କାରଣ ସେ ଅନ୍ୟ ଦେବଗଣର ଯଜ୍ଞବେଦୀ ଓ ଉଚ୍ଚସ୍ଥଳୀ ସକଳ ଦୂର କଲେ ଓ ସ୍ତମ୍ଭ ସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ସକଳ ଛେଦନ କଲେ। ଆଉ ସେ ଜିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ। ଆହୁରି ସେ ଜିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ ପ୍ରତିମା ସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା। ପୁଣି ସେ ଜିହୁଦା ଦେଶରେ କେତେକ ପ୍ରାଚୀର ବେଷ୍ଟିତ ନଗର ନିର୍ମାଣ କଲେ, କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା। ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ, ଏହେତୁ ସେ ଜିହୁଦାକୁ କହିଲେ, ଆସ ଆମମାନେ ଏହିସବୁ ନଗର ନିର୍ମାଣ କରି ତହି ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ। ଦେଶ ଅଦ୍ୟାପି ଆମ୍ଭମାନଙ୍କ ସମ୍ମୁଖରେ ଅଛି। ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ, ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି। ତେଣୁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ। ଏହି ଆଶାଙ୍କର ଜିହୁଦା ମଧ୍ୟରୁ 3 ଲକ୍ଷ ଢାଲ ଓ ବର୍ଷାଧାରୀ ଓ ବିନ୍ୟାମିନ ମଧ୍ୟରୁ 2,80,000 ଢାଲ ଓ ଧନୁର୍ଦ୍ଧାରୀ ଏକ ସୈନ୍ୟଦଳ ଥିଲେ। ଏ ସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ। ଏଉତାରେ କୁଜ୍ ଦେଶୀୟ ସେରହ 10 ଲକ୍ଷ ସୈନ୍ୟ ଓ 300 ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା। ସେ ମାରାସା ପର୍ଯ୍ୟନ୍ତ ଆସିଲା। ସେତେବେଳେ ଆଶା ତାହାକୁ ଭେଟିବାକୁ ଯାଆନ୍ତେ ସେମାନେ ମାରାସା ନିକଟସ୍ଥ ସଫାତା ଉପତ୍ୟକାରେ ଯୁଦ୍ଧ ସଜାଇଲେ। ଏଥିରେ ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୁ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି। ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର, କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ, ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ। ଏଥିରେ ସଦାପ୍ରଭୁ ଆଶା ସମ୍ମୁଖରେ ଓ ଜିହୁଦା ସମ୍ମୁଖରେ କୁଶୀୟମାନଙ୍କୁ ଆଘାତ କଲେ, ତେଣୁ କୁଶୀୟମାନେ ପଳାୟନ କଲେ। ଏଉତାରେ ଆଶା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ କୁଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ ସେମାନେ ଆଉ ସବଳ ହୋଇ ଉଠିପାରିଲେ ନାହିଁ, କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ। ଏଣୁ ଜିହୁଦା ଲୋକମାନେ ଅପାର ଲୁଟ୍ଦ୍ରବ୍ୟ ବହିନେଲେ, ଆଉ ସେମାନେ ଗରାରର ଚତୁର୍ଦ୍ଦିଗସ୍ତ ନଗର ସବୁ ଆଘାତ କଲେ, କାରଣ ସଦାପ୍ରଭୁଙ୍କ ଭୟ ସେହିସବୁ ନଗର ଉପରେ ଉପସ୍ଥିତ ହେଲା। ପୁଣି ସେମାନେ ସମସ୍ତ ନଗର ଲୁଟ୍ କଲେ, କାରଣ ତହିଁ ମଧ୍ୟରେ ଅନେକ ଲୁଟ୍ ଦ୍ରବ୍ୟ ଥିଲା। ମଧ୍ୟ ସେମାନେ ପଶୁପଲର ତମ୍ବୁ ସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଉଷ୍ଟ୍ର ନେଇ ଜେରୁସାଲେମକୁ ଫେରିଗଲେ।